ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଆଜି ଦିନକ ପାଇଁ ଓ ଲୋକସଭା ଅପରାହ୍ନ 3 ଯାଏଁ ମୁଲତବୀ। ଉଭୟ ସଦନରେ ଭାରତ ଛାଡ଼ ଆନ୍ଦୋଳନର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ। ସାର କଳାବଜାରୀ ରୋକିବା ଦିଗରେ ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ବିହାରର ସୀତାମାଢ଼ି ଜିଲ୍ଲାର ପୁନୌରା ଧାମରେ ଆଜି ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟର ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସବ୍ ଜୁନିୟର ଜାତୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଆରମ୍ଭ। ରାଜ୍ୟସଭା ଆଜି ମଧ୍ୟ ଦିନକ ପାଇଁ ମୁଲତବୀ ରହିଛି। ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ପୂର୍ବାହ୍ନ 12 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ଘନଶ୍ୟାମ ତିୱାରୀ ପ୍ରଶ୍ନକାଳ ଚଳାଇ ରଖିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ମଧ୍ୟରେ ତାହା ସମ୍ଭବ ହୋଇନଥିଲା। ଏଭଳି ପରିସ୍ଥିତିରେ ଗୃହକୁ ଆଜି ଦିନକ ପାଇଁ ମୁଲତବୀ କରାଯାଇଥିଲା। ରାଜ୍ୟସଭାର ପରବର୍ତ୍ତୀ କାର୍ଯ୍ୟଦିବସ ଆସନ୍ତା 11 ବସିବ। ଆଜି ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଭାରତ ଛାଡ଼ ଆନ୍ଦୋଳନରେ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ସଦନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କହିଥିଲେ ଆସନ୍ତାକାଲି ଅଗଷ୍ଟ 9 ଦେଶ ଭାରତ ଛାଡ଼ ଆନ୍ଦୋଳନର 83 ବାର୍ଷିକୀ ପାଳନ କରିବାକୁ ଯାଉଛି। ଦେଶକୁ ସ୍ୱାଧୀନତା ଦେବା କ୍ଷେତ୍ରରେ ଅବିଶ୍ରାନ୍ତ ସଂଗ୍ରାମରେ ଭାରତ ଛାଡ଼ ଆନ୍ଦୋଳନ ଏକ ପ୍ରମୁଖ ପ୍ରସଙ୍ଗ ଥିଲା। ସେ କହିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ 1942 ବ୍ରିଟିଶ ଶାସନ ଲୋପ କରିବା ନିମନ୍ତେ ଦେଶବାସୀଙ୍କୁ ଦୃଢ଼ ବାର୍ତ୍ତା ଦେଇଥିଲେ। ଉପାଧ୍ୟକ୍ଷ କହିଛନ୍ତି ସେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 20 ସ୍ଥଗିତାଦେଶ ନୋଟିସ୍ ପାଇଥିଲେ ମଧ୍ୟ ସେଗୁଡ଼ିକୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଖାରଜ କରିଛନ୍ତି। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ଉପାଧ୍ୟକ୍ଷ ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଆଲୋଚନାରେ ଅଂଶଗ୍ରହଣ କରିବା ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ ରାଜ୍ୟସଭାରେ କ୍ରମାଗତ ଭାବେ ବିରୋଧ ପ୍ରଦର୍ଶନ ଯୋଗୁଁ 56 ସମୟ ନଷ୍ଟ ହୋଇସାରିଛି। ତେବେ ହଟ୍ଟଗୋଳ ଜାରି ରହିବାରୁ ପୂର୍ବାହ୍ନ 12 ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଲୋକସଭାକୁ ଆଜି ଅପରାହ୍ନ 3 ପର୍ଯ୍ୟନ୍ତ ସମାନ ପ୍ରସଙ୍ଗ ନେଇ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ଦିନ 12 ଗୃହ ଏକତ୍ର ହେବା ପରେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରାଯାଇଥିଲା। ସେମାନେ ଏହି ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରଦର୍ଶନ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେତି ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ। ବିରୋଧୀ ସଦସ୍ୟମାନଙ୍କ ଆଚରଣ ଗ୍ରହଣୀୟ ନୁହେଁ ବୋଲି କହିବା ସହ ଶୂନ୍ୟକାଳ ଚଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଫଳରେ ଲୋକସଭାକୁ ଆଜି ଅପରାହ୍ନ 3 ପର୍ଯ୍ୟନ୍ତ ପୀଠାସୀନ ଅଧିକାରୀ ମୁଲତବୀ ଘୋଷଣା କରିଥିଲେ। ପୂର୍ବରୁ ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଭାରତ ଛାଡ଼ ଆନ୍ଦୋଳନରେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏ ନେଇ ଗୃହରେ ବାଚସ୍ପତି ଓମ୍ ବିର୍ଲା କହିଥିଲେ,
कल दिनांक 9 अगस्त को संपूर्ण भारत में भारत छोड़ो आंदोलन की 83वीं जयंती मनाई जाएगी। इस अवसर पर हम राष्ट्रपिता महात्मा गांधी और भारत की स्वतंत्रता के लिए अपना सर्वोच्च बलिदान देने वाले सभी अमर शहीदों को श्रद्धांजलि अर्पित करते हैं तथा अपने स्वतंत्रता संग्राम के उच्च आदर्शों के प्रति स्वयं को पुनः समर्पित करते हैं।
ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ସତ୍ୟପାଲ ମଲ୍ଲିକଙ୍କ ବିୟୋଗରେ ମଧ୍ୟ ରାଜ୍ୟସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
अत्यंत दुख के साथ मुझे सभा को हमारे पूर्व सहयोगी श्री सतपाल मलिक के निधन के बारे में सूचित करना है। वो उत्तर प्रदेश के अलीगढ़ संसदीय निर्वाचन क्षेत्र से 9वीं लोकसभा के सदस्य थे। श्री सतपाल मलिक केंद्रीय संसदीय कार्य और पर्यटन राज्य मंत्री और अनेक संसदीय समितियों के सदस्य भी रहे। श्री सतपाल मलिक का निधन 79 वर्ष की आयु में 5 अगस्त 2025 को नई दिल्ली में हुआ। ये सभा श्री सतपाल मलिक के निधन पर गहरा शोक व्यक्त करती है और शोक संतत परिवार के प्रति अपनी संवेदना व्यक्त करती है।
ଦେଶରେ ସାର ଗଚ୍ଛିତ ରଖିବା ଏବଂ ଏହାର କଳାବଜାରୀ ରୋକିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା କହିଛନ୍ତି। ଆଜି ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ନଡ୍ଡା କହିଛନ୍ତି ସାରକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଭାବେ ଘୋଷଣା କରାଯାଇଛି ଏବଂ ରାଜ୍ୟଗୁଡ଼ିକୁ ଏହାର କଳାବଜାରୀ ରୋକିବା ଏବଂ ମହଜୁଦ ରଖିବା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଲାଗି କ୍ଷମତା ପ୍ରଦାନ କରାଯାଇଛି। ସେ କହିଛନ୍ତି ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିରନ୍ତର ଚଢ଼ଉ କରାଯିବା ସହ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକସଭାରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ଓ ପ୍ରଯୁକ୍ତି ବିଦ୍ୟାଗତ ସହାୟତା ଯୋଗାଇ ଦିଆଯାଉଛି, ଫଳରେ ରାଜ୍ୟଗୁଡ଼ିକ ଭିତ୍ତିଭୂମି ସୁଦୃଢ଼ କରିବା ସହ ଆବଶ୍ୟକ ମାନବ ସମ୍ବଳ ଯୋଗାଇ ପାରିବେ। ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଜନସ୍ୱାସ୍ଥ୍ୟ ଏବଂ ଡାକ୍ତରଖାନା ପରିଚାଳନା ରାଜ୍ୟର ବିଷୟବସ୍ତୁ, ତେଣୁ ଏଥିରେ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ କ୍ଷମତା ରାଜ୍ୟ ସରକାରଙ୍କଠାରେ ନ୍ୟସ୍ତ କରାଯାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ନରେନ୍ଦ୍ର ମୋଦି ସରକାର ବିଶେଷଜ୍ଞ ଡାକ୍ତରମାନଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ଡାକ୍ତର ଅଭାବ ପୂରଣ କରିବା ଲାଗି 157 ନୂଆ ମେଡିକାଲ କଲେଜ ଖୋଲାଯାଇଥିବା ସେ ଗୃହକୁ ସୂଚନା ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିହାରର ସୀତାମାଢ଼ି ଜିଲ୍ଲାର ପୁନୌରା ଧାମରେ ଦେବୀ ସୀତାଙ୍କୁ ସମର୍ପିତ ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟର ଉଦ୍ଘାଟନ କରିବେ। ବନାରସ ଏବଂ ମିଥିଳାର ପୁରୋହିତଙ୍କ ତତ୍ତ୍ୱାବଧାନରେ ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। 168 ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ଏବଂ ଏହାର ଆଖପାଖ ପରିସରର ବିକାଶ ଲାଗି 883 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଏକ ରିପୋର୍ଟ।
माता सीता के नए मंदिर के शिलान्यास को लेकर मिथिलांचल के क्षेत्र में लोगों का उत्साह चरम पर है। 50 एकड़ में फैले प्रस्तावित मंदिर और परिसर का निर्माण लगभग 883 करोड़ रुपए की अनुमानित लागत से किया जाएगा। पुनौरा धाम में जानकी मंदिर को अयोध्या में बने भगवान राम मंदिर की तर्ज पर बनाया जाएगा। इसमें एक बड़ा मेला ग्राउंड, सांस्कृतिक केंद्र और परिक्रमा पथ तथा अन्य सुविधाएं शामिल होंगी। पुनौरा धाम को महत्वाकांक्षी रामायण सर्किट में शामिल किया गया है और यह उम्मीद की जा रही है कि मंदिर का निर्माण पूरा होने के बाद क्षेत्र में पर्यटन गतिविधियों को बढ़ावा मिलेगा। धर्मेंद्र कुमार राय, आकाशवाणी समाचार, सीतामढ़ी।
ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ସାଧାରଣ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଆସନ୍ତା ରବିବାର ଦିନ ଅମୃତସରରୁ ମା ବୈଷ୍ଣୋଦେବୀ ମଧ୍ୟରେ ନୂତନ ବନ୍ଦେ ଭାରତ ଟ୍ରେନ୍ ସେବାର ଉଦ୍ଘାଟନ କରିବେ। ଆମ ଆକାଶବାଣୀ ଜମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ବନ୍ଦେ ଭାରତ ଟ୍ରେନ୍ ମା ବୈଷ୍ଣୋଦେବୀ ମନ୍ଦିର କାଟ୍ରାଠାରୁ ଅମୃତସର ମଧ୍ୟରେ ଚଳାଚଳ କରିବ। ମଙ୍ଗଳବାର ବ୍ୟତୀତ ଏହି ଟ୍ରେନ୍ ସପ୍ତାହର 6 ଦିନ ଚଳାଚଳ କରିବ। କାଟ୍ରାରୁ ଯାତ୍ରା କରିବାକୁ ଥିବା ବନ୍ଦେ ଭାରତ ଟ୍ରେନ୍ଟି 6:40 ଯାତ୍ରା କରି ଅମୃତସରରେ 12:20 ପହଞ୍ଚିବ। କାଟ୍ରା ଓ ଅମୃତସର ମଧ୍ୟରେ ଟ୍ରେନ୍ଟି ଜମ୍ମୁ, ପଠାନକୋଟ କ୍ୟାମ୍ପ, ଜଳନ୍ଧର ସହର, ବ୍ୟାସ ଆଦି ସ୍ଥାନରେ ରହଣି କରିବ। ପରେ ସେହି ଟ୍ରେନ୍ଟି 4:25 ଅମୃତସରରୁ ବାହାରି 10:00 କାଟ୍ରାରେ ପହଞ୍ଚିବ। ଇତିମଧ୍ୟରେ ଉତ୍ତର ରେଳବାଇ ଅନନ୍ତନାଗ ରେଳ ଷ୍ଟେସନକୁ ସାମଗ୍ରୀ ପରିବହନ ନିମନ୍ତେ ଖୋଲିଛି। ଏକ ବିବୃତ୍ତିରେ ରେଳବାଇ ପକ୍ଷରୁ କୁହାଯାଇଛି କାଶ୍ମୀର ଉପତ୍ୟକାରେ ବ୍ୟବସାୟକୁ ସହଜ କରିବା ଏବଂ ସୁରୁଖୁରୁରେ ସାମଗ୍ରୀ ପରିବହନ କରିବା ଲାଗି ଅନନ୍ତନାଗ ରେଳ ଷ୍ଟେସନକୁ ପୁନଶ୍ଚ କାର୍ଯ୍ୟକ୍ଷମ କରାଯାଇଛି। ସୂଚନା ଅନୁଯାୟୀ ଅନନ୍ତନାଗ ରେଳ ଷ୍ଟେସନ 6:00 to 10:00 ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଗାଜା ସହରକୁ ଅଧିକାର କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହା ସହିତ କ୍ୟାବିନେଟ୍ ଗାଜାରେ ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ 5 ନୀତି ଗ୍ରହଣ କରିବା ସକାଶେ ମଧ୍ୟ ସହମତ ହୋଇଛି। 5 ନୀତି ମଧ୍ୟରେ ରହିଛି ହମାସର ନିରସ୍ତ୍ରୀକରଣ, ଶରଣାର୍ଥୀମାନଙ୍କ ଉଦ୍ଧାର, ଗାଜାରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ, ଗାଜା ଉପରେ ଇସ୍ରାଏଲର ନିୟନ୍ତ୍ରଣ ଏବଂ ଗାଜାରେ ହମାସ ଓ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷଙ୍କୁ ବାଦ୍ ଦେଇ ଏକ ନିରପେକ୍ଷ ପ୍ରଶାସନ ବ୍ୟବସ୍ଥା ପ୍ରଚଳନ। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଗତକାଲି ସବ୍ଜୁନିୟର ଜାତୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାର 4ର୍ଥ ସଂସ୍କରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ 80 ଜଣ ଖେଳାଳି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲେ। ମହିଳା ବର୍ଗରେ ହିମାଚଳ ପ୍ରଦେଶର ହିତେଶ ନହର, ହରିୟାଣାର ଗରିମା ଏବଂ ମଣିପୁରର ନାଓମୀ କୋମ୍ ବିଜୟ ହାସଲ କରିଛନ୍ତି। ସିକ୍କିମ୍ର ମାନ୍ୟତା ଛେତ୍ରୀ ଏବଂ ଗୋଆର ଲାବନ୍ୟ ପାଟିଲ ଉନ୍ନତମାନର ଖେଳ ପ୍ରଦର୍ଶନ କରିଛନ୍ତି। ସେହିପରି ପୁରୁଷ ବର୍ଗରେ ରାଜସ୍ଥାନର ଆର୍ଯ୍ୟନ ଶେଖାବତ, ବିହାରର ରେହନ ଅନ୍ସାରୀ ଏବଂ ହିମାଚଳ ପ୍ରଦେଶର ଅନମୋଲ ଶର୍ମା ବିଜୟ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ 13-14 ବର୍ଷ ବୟସ ବର୍ଗର କ୍ରୀଡ଼ାବିତ୍ମାନେ ପ୍ରଦର୍ଶନ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଆଜି ଦିନକ ପାଇଁ ଓ ଲୋକସଭା ଅପରାହ୍ନ 3 ଯାଏଁ ମୁଲତବୀ। ଉଭୟ ସଦନରେ ଭାରତ ଛାଡ଼ ଆନ୍ଦୋଳନର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ। ସାର କଳାବଜାରୀ ରୋକିବା ଦିଗରେ ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ବିହାରର ସୀତାମାଢ଼ି ଜିଲ୍ଲାର ପୁନୌରା ଧାମରେ ଆଜି ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟର ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସବ୍ଜୁନିୟର ଜାତୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାର 4ର୍ଥ ସଂସ୍କରଣ ଆରମ୍ଭ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଓ newsonair ଆପ୍ରେ ଲଗ୍ଇନ୍ କରିପାରିବେ।